ആകാശവാണി ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ପରୀକ୍ଷା ସମ୍ପର୍କିତ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରସଙ୍ଗରେ ଗୃହରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବାଚସ୍ପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ସଂସଦରେ ଅନୁମୋଦିତ। 2047 ସୁଦ୍ଧା ଭାରତର 30 ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥା ଦୃଷ୍ଟିକୋଣ ମାଧ୍ୟମରେ ବ୍ୟବସାୟିକ କାର୍ଯ୍ୟକଳାପ ଲାଗି ପ୍ରମୁଖ ସୁଯୋଗ ସୃଷ୍ଟି ହୋଇପାରିବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ନାଇଜେରିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିଅନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଦଳକୁ 3 ସ୍ୱର୍ଣ୍ଣ ସହିତ ମିଳିଲା ମୋଟ 5 ପଦକ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ହଟ୍ଟଗୋଳ ଯୋଗୁଁ ଲୋକସଭାର କାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି। ଅପରାହ୍ନ 3 ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଅଧ୍ୟକ୍ଷତା କରୁଥିବା ଜଗଦମ୍ବିକା ପାଲ ଖଣି ଓ ଖଣିଜଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା କରିବା ଲାଗି କହିଥିଲେ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କୌଣସି ଆଲୋଚନା କରାନଯାଇ ଏହି ବିଲ୍ଟି ଲୋକସଭାର ଅନୁମୋଦନ ଲାଭ କରିଥିଲା। ଏହା ପୂର୍ବରୁ ଅପରାହ୍ନ 2 ଲୋକସଭା କାର୍ଯ୍ୟ ଆରମ୍ଭ ହେବା ପରେ ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ଲାଗି ସରକାର ଗୃହରେ ଅନୁମୋଦନ କରାଇଥିଲେ। ତେବେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏହାକୁ ବିରୋଧ କରି ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ଲାଗି ଦାବି କରିଥିଲେ। ଗୃହରେ ହଟ୍ଟଗୋଳ ଜାରି ରହିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ପତ୍ର ଲେଖି ନିଟ୍ ପରୀକ୍ଷା ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ଧାରଣା ସମ୍ପର୍କରେ ଗୃହରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଅବଗତ କରାଇଛନ୍ତି। ଯେହେତୁ ସରକାର ଏଥିଲାଗି ପ୍ରସ୍ତୁତ ଅଛନ୍ତି, ତେଣୁ ବିରୋଧୀ ସଦସ୍ୟମାନେ ଏଥିରେ ସହଯୋଗ କରିବା ଲାଗି ଶ୍ରୀ ରିଜିଜୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ସମେତ ଅନ୍ୟାନ୍ୟ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଏହି ପ୍ରସଙ୍ଗରେ ଗୃହରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ବିବୃତ୍ତି ଲାଗି ବିରୋଧୀ ଦଳଗୁଡ଼ିକୁ ପୂର୍ବରୁ ଦାବି କରି ଆସୁଥିଲେ। ମାତ୍ର ବର୍ତ୍ତମାନ ସରକାର ଏଥିଲାଗି ପ୍ରସ୍ତୁତ ଥିବା ସମୟରେ ବିରୋଧୀ ଦଳ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ଶ୍ରୀ ରିଜିଜୁ ପ୍ରଶ୍ନ କରିଛନ୍ତି।
ସରକାର ଡିସ୍କସନ ଚାହତେ ହେ ପାର୍ଲାମେଣ୍ଟ ମେ ଔର ଅପୋଜିସନ ଭାଗ ରହେ ହେ ୟେ କଳ୍ପନା କରନା ମୁଶକିଲ ହେ କ୍ୟୁଁକି ପାର୍ଲାମେଣ୍ଟ କି ଡେମୋକ୍ରେସି ମେ ଅପୋଜିସନ ପାର୍ଟି ଡିସ୍କସନ କେ ଲିଏ ଡିମାଣ୍ଡ କରତେ ହେ ଔର ସରକାର ଜବାବ ଦେତେ ହେ। ୟହାଁ ତୋ ସରକାର ଖୁଦ ହି କହ ରହେ ହେ କି ହମ ଡିସ୍କସନ କରେଙ୍ଗେ ଜବାବ ଦେଙ୍ଗେ ଔର ଅପୋଜିସନ ଜବାବ ସୁନନେ ନାହିଁ ଚାହତେ ଔର ଭାଗ ରହେ ହେ। ଐସା ପରିସ୍ଥିତି ଆପ କଳ୍ପନା କର ସକତେ ହେ, ଲୋକତନ୍ତ୍ର କେ ଲିଏ ଠିକ୍ ନାହିଁ ହେ।
ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ଆଜି ରାଜ୍ୟସଭାରେ ଅନୁମୋଦିତ ହେବା ପରେ ସଂସଦରେ ଗୃହୀତ ହୋଇଛି। ପୂର୍ବରୁ ଲୋକସଭା ଏହି ବିଲ୍କୁ ପାରିତ କରିସାରିଛି। ଜାତୀୟ ସମବାୟ ବିକାଶ ନିଗମ ଆଇନ 1962 ଅଧିକ ସଂଶୋଧନ କରିବା ହେଉଛି ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲଙ୍କ ଦ୍ୱାରା ଆଗତ ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଆଜି ଗୃହରେ ଏହି ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଶ୍ରୀ ମୋହଲ କହିଛନ୍ତି, ଏହି ବିଲ୍ ମାଧ୍ୟମରେ ଦେଶବ୍ୟାପୀ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣକୁ ଅଧିକ ସୁଦୃଢ଼ କରାଯାଇପାରିବ। ଦେଶରେ ସମବାୟ କ୍ଷେତ୍ରରେ ଏକ ସଂଗଠିତ ତଥା ନିରନ୍ତର ବିକାଶ ଲାଗି ଏହି ବିଲ୍ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। 1963 ସ୍ଥାପିତ ହୋଇଥିବା ଜାତୀୟ ସମବାୟ ବିକାଶ ନିଗମକୁ 2014 ପର୍ଯ୍ୟନ୍ତ ପୂର୍ବ ସରକାରମାନଙ୍କ ଅମଳରେ ମାତ୍ର 45,000 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଗତ 12 ମଧ୍ୟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରାୟ 4,00,000 କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ବୋଲି ଶ୍ରୀ ମୋହଲ କହିଛନ୍ତି। ସମବାୟ କ୍ଷେତ୍ର ଲାଗି ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ସ୍ଥାପନର 5 ମଧ୍ୟରେ ନିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନା ଉପରେ ଆଲୋକପାତ କରି ଶ୍ରୀ ମୋହଲ କହିଛନ୍ତି,
सहकारिता मंत्रालय के स्थापना के बाद माननीय उपसभापति महोदय पिछले 5 में कई महत्वपूर्ण निर्णय लिए गए। लगभग 3,000 करोड़ रुपए की लागत से देश की 80,000 पैक्स को कंप्यूटराइजेशन किया जा रहा है। हमारे छोटे छोटे गांव के पैक्स को सक्षम बनाने के लिए पैक्स के मॉडल बायलॉज बना दिए गए और मुझे खुशी है कि देश के सभी राज्यों ने इस मॉडल बायलॉज को एडॉप्ट किया।
ଭାରତରେ ପ୍ରାୟ 440 ମହାକାଶ ଜ୍ଞାନକୌଶଳ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଲୋକସଭାରେ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ସିଂ କହିଛନ୍ତି, ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ ବାଉଣ୍ଟି ବେସରକାରୀ ସଂଗଠନକୁ ବିଭିନ୍ନ ମହାକାଶ ଜନିତ କାର୍ଯ୍ୟକ୍ରମ ଜାରି ରଖିବା ଲାଗି 113 ଅନୁମତିପତ୍ର ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ 18 ଷ୍ଟାର୍ଟଅପ୍ ରହିଥିବା ସେ କହିଛନ୍ତି। ଏହି କ୍ଷେତ୍ରକୁ ଅଧିକ ସୁସଂହତ କରିବା ଲାଗି ଏପର୍ଯ୍ୟନ୍ତ 118 ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର ଚୁକ୍ତିନାମା କାର୍ଯ୍ୟକାରୀ କରାଯାଇଛି ବୋଲି ଡକ୍ଟର ସିଂ ସୂଚନା ଦେଇଛନ୍ତି। ଦେଶରେ ପ୍ରଥମ ପର୍ଯ୍ୟାୟରେ ଜାତୀୟ କୃତ୍ରିମ ବୁଦ୍ଧିମତା ଦକ୍ଷତା ପଦକ୍ଷେପ ମାଧ୍ୟମରେ 60,253 ପଞ୍ଜିକରଣ କରାଯାଇଛି। ଆଜି ଲୋକସଭାରେ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁର୍ଗାନ ଏହି ସୂଚନା ଦେଇଛନ୍ତି। ମୋଟ 4,620 ଜଣ ପ୍ରଥମ ପର୍ଯ୍ୟାୟର 2 ମଡ୍ୟୁଲ ଏବଂ 552 ଜଣ ସମସ୍ତ 4 ଯାକ ମଡ୍ୟୁଲ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2047 ସୁଦ୍ଧା ଭାରତର 30 ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥା ଦୃଷ୍ଟିକୋଣ ମାଧ୍ୟମରେ ବ୍ୟବସାୟିକ କାର୍ଯ୍ୟକଳାପ ଲାଗି ପ୍ରମୁଖ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଭାରତୀୟ ବ୍ୟାପାରୀ ମହୋତ୍ସବ 2026ର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହି ମତ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଦେଶର ପ୍ରାୟ 4 ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥା ମାଧ୍ୟମରେ 2047 ସୁଦ୍ଧା ଲକ୍ଷ୍ୟ ପୂରଣ ଦିଗରେ ଭାରତ ଅଗ୍ରଗତି କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି।
ताकत आज पूरी दुनिया देख रही है। पूरी दुनिया भारत के साथ व्यापारिक संबंध बढ़ाना चाहती है। पूरी दुनिया के ध्यान में आ गया है कि ये 4 ट्रिलियन डॉलर की आज की इकोनॉमी 2047 में जब हम 100 वर्ष आजादी के बनाएंगे तब ये 30 ट्रिलियन डॉलर की इकोनॉमी कम से कम बच जाने वाली है।
ବାଣିଜ୍ୟ କାରବାର କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି, ଗତ 4 ବର୍ଷ ମଧ୍ୟରେ ପ୍ରାୟ 38 ବିକଶିତ ଦେଶ ସହିତ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ସେହିଭଳି 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ଶିଳ୍ପ ସଂସ୍ଥା ଏବଂ ବ୍ୟବସାୟିକ ଗୋଷ୍ଠୀଙ୍କ ଲାଗି ବଜାର ଉନ୍ମୁକ୍ତ ରହିଛି। ଗତବର୍ଷ ଭାରତର ବସ୍ତୁ ଓ ସେବା ରପ୍ତାନୀ ଏକ ରେକର୍ଡ ସ୍ତର 863 ଟ୍ରିଲିୟନ୍ ଡଲାରରେ ପହଞ୍ଚିଛି। ଏତଦ୍ବ୍ୟତୀତ ଗତ 6 ବର୍ଷ ମଧ୍ୟରେ ରପ୍ତାନୀ ପରିମାଣ ପ୍ରାୟ 73% ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ହରିଆଲି ଅମାବାସ୍ୟା ଅବସରରେ ଆଜି ଦେଶବ୍ୟାପୀ 50,000ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ବିକାଶ ମିତ୍ର ପରିବାର ସହିତ ମିଳିତ ସହଯୋଗରେ ଆୟୋଜିତ ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ୍ ପେଡ୍ ମାକ୍ ଏଣ୍ଡ ରାମ୍ ପଦକ୍ଷେପ ଦ୍ୱାରା ଅଧିକ ଗତିଶୀଳ ହୋଇଛି। ହରିଆଲି ଅମାବାସ୍ୟା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ପ୍ରକୃତି ପ୍ରତି ନିଜର କୃତଜ୍ଞତା ପ୍ରଦର୍ଶନ କରିବାର ଏକ ସୁଯୋଗ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏକ ସ୍ଥାୟୀ ପରିବେଶ ଏବଂ କୃଷିକ୍ଷେତ୍ର ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଉପରେ ଆଲୋକପାତ କରି ସେ କହିଛନ୍ତି, ପରିବେଶଜନିତ ଅବକ୍ଷୟ ପ୍ରତ୍ୟକ୍ଷ ଭାବେ କୃଷି, ଜଳର ଉପଲବ୍ଧତା, ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ସର୍ବୋପରି ମାନବ ଜୀବନକୁ ପ୍ରଭାବିତ କରିଥାଏ। ଏହି ଅବସରରେ ଅନ୍ତତଃ ପ୍ରତ୍ୟେକ ବର୍ଷ ଗୋଟିଏ ଲେଖାଏଁ ଚାରା ରୋପଣ କରିବା ସହିତ ଅନ୍ୟ 5 ଜଣଙ୍କୁ ଏହି ଅଭିଯାନରେ ସାମିଲ କରିବା ଲାଗି ଉତ୍ସାହିତ କରିବା ନିମନ୍ତେ କେନ୍ଦ୍ର କୃଷିମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏତଦ୍ବ୍ୟତୀତ ରୋପଣ କରାଯାଉଥିବା ଚାରାଗୁଡ଼ିକ ଯେଭଳି ସୁରକ୍ଷିତ ଏବଂ ଦୀର୍ଘ ସମୟ ଲାଗି ସଂରକ୍ଷିତ ରହିପାରିବ ସେଥିଲାଗି ଉପଯୁକ୍ତ ସ୍ଥାନ ଚିହ୍ନଟ କରି ଏହି ଅଭିଯାନରେ ସାମିଲ ହେବା ଲାଗି ଶ୍ରୀ ଚୌହାନ ସମସ୍ତ ପଞ୍ଚାୟତ, ସହରାଞ୍ଚଳ ପୌର ପରିଷଦଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଭାରତୀୟ ବାୟୁସେନା ଏବଂ ରୟାଲ୍ ମାଲେସିଆ ବାୟୁସେନା ପକ୍ଷରୁ ସୁବାଙ୍ଗ ଏୟାରବେସ୍ଠାରେ ଦ୍ୱିପକ୍ଷୀୟ ଉଦରାଶକ୍ତି 2026 ସମରାଭ୍ୟାସ ଜାରି ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଭାରତୀୟ ବାୟୁସେନା କହିଛି, ଏହି ସମରାଭ୍ୟାସ ମାଧ୍ୟମରେ ଦୁଇ ଦେଶର ବାୟୁସେନା ମିଳିତ ଭାବେ ମାଲେସିଆଠାରେ ତାଲିମ ନେବା ସହିତ ବିଭିନ୍ନ କ୍ଷେତ୍ରରେ ପରସ୍କର ମଧ୍ୟରେ ବିଶେଷଜ୍ଞ ପରାମର୍ଶ ଆଦାନ ପ୍ରଦାନ କରିବାର ସୁଯୋଗ ପାଇଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ମହିଳା ଓ ଶିଶୁଙ୍କ ସମେତ 15 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 26 ଜଣ ଯାତ୍ରୀଙ୍କୁ ଏକ ବିବାହ ଘରକୁ ନେଇ ଯାଉଥିବା 3-ଚକିଆ ଯାନଟି ଭାରସାମ୍ୟ ହରାଇ ପଞ୍ଜାବର ମୁଜାଫରଗଡ଼ ଜିଲ୍ଲା ଅନ୍ତର୍ଗତ କୋଟାଡୁ କେନାଲରେ ଖସିପଡ଼ିଥିଲା। ସେମାନଙ୍କ ମଧ୍ୟରୁ 3 ଜଣ ପହଁରି ଆସି ଖବର ଦେଲା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନାଇଜେରିଆର ଲାଗୋସ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଫେନ୍ସିଂ ଟିମ୍ 3ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି। ଏହାକୁ ମିଶାଇ ଭାରତ ଏପର୍ଯ୍ୟନ୍ତ 8ଟି ସ୍ୱର୍ଣ୍ଣ, 7ଟି ରୌପ୍ୟ ଓ 14ଟି ବ୍ରୋଞ୍ଜ ପଦକ ସହିତ ମୋଟ 29ଟି ପଦକ ହାସଲ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଟ୍ ପରୀକ୍ଷା ସମ୍ପର୍କିତ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରସଙ୍ଗରେ ଗୃହରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବାଚସ୍ପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ସଂସଦରେ ଅନୁମୋଦିତ। 2047 ସୁଦ୍ଧା ଭାରତର 30 ଟ୍ରିଲିୟନ୍ ଡଲାର ଅର୍ଥ ବ୍ୟବସ୍ଥା ଦୃଷ୍ଟିକୋଣ ମାଧ୍ୟମରେ ବ୍ୟବସାୟିକ କାର୍ଯ୍ୟକଳାପ ଲାଗି ପ୍ରମୁଖ ସୁଯୋଗ ସୃଷ୍ଟି ହୋଇପାରିବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ନାଇଜେରିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚାମ୍ପିଅନ୍ସିପ୍ର ତୃତୀୟ ଦିନରେ ଭାରତୀୟ ଦଳକୁ 3ଟି ସ୍ୱର୍ଣ୍ଣ ସହିତ ମିଳିଲା ମୋଟ 5ଟି ପଦକ। ସମ୍ବାଦ ଶେଷ ହେଲା।